সকাল বৈশাখ খরা হাম্ব তোট নই পথ বই চকলি ইতি মন অভিমান তো সাথে কলি তো সাথে বর কলি তো সাথে রস বলি মো পিল দিন জীবন জীবন তুম জীবন মত জীবন সেই নুয়া শাড়ি পিন্ধা দিন সেই নুয়া লাজ যৌবন সেই হলদি পখাড়া দিন সেই কুয়ারি বাউল মন জর ডঙ্গা কই গলাল ভাসি কুয়ার পুনি জন গলা কি রুসি ঋতু পরি পিলা দিন বদলি গলা মেঘ পালিঙ্কিলে স্মৃতি
ଏବେ ଏବେ ଏନେ ଏନେ ଗୋଟେ ଗୀତ ଲେଖିଲି ପିଲାଦିନର କଥା କିଏ ପିଲାଦିନର କିଛି ସ୍ମୃତି ବେଳେବେଳେ ଆମକୁ ଆନ୍ଦୋଳିତ କରେ ରୋମନ୍ଥନ କରି ପକାଏ ପୁଣି କେବେ କେଉଁଠି କେତେବେଳେ ପିଲାଦିନକୁ ଫେରିଯିବା ପାଇଁ ଗୋଟେ ଅନିଚ୍ଛା ସତ୍ତ୍ୱେ ବି ଇଚ୍ଛାଟିଏ ଆସେ ଅଥଚ ଆମେ କିନ୍ତୁ ଫେରିପାରନ୍ତି ନାହିଁ ସେମିତି ଗୋଟେ କନସେପ୍ଟ ସେମିତି ଗୋଟେ ଭାବନା ଉପରେ ଗୀତଟିଏ ଲେଖିବା ପାଇଁ ଲେଖିଲେ ଏବଂ ଲେଖିଲା ବେଳେ ଟିକେ ଭାବବିହଳି ବି ହେଇଥିଲେ ଏଥିପାଇଁ ଭାବବିହଳି ହେଲି ଯେ ଗୀତଟିର ଯେ ସଙ୍ଗୀତ କରିଛନ୍ତି ଏଇ ନୂଆ ନୂଆ ଇଣ୍ଡଷ୍ଟ୍ରିରେ ସଙ୍ଗୀତ ଜଗତରେ ଡେଣା ଧାଡ଼ି ବୁଡ଼ିବାର ପ୍ରୟାସ କରୁଥିବା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ମୋ ସାନ ଭାଇ ଆଦର ସାନ ଭାଇ ବହୁତ ଭଲ ଲାଗିଲା ମିଠା ଲାଗିଲା ବହୁତ ମିଠା ଲାଗିଲା ଭାରି ମିଠା ଲାଗିଲା
ନମସ୍କାର ଭିୱର୍ସ ମୁଁ କଣ୍ଠଶିଳ୍ପୀ ଅମୃତା ନାୟକ ତେବେ ଆଜି ଆମେ ଗୋଟେ ବହୁତ ସୁନ୍ଦର ଗୀତଟିଏ ରେକର୍ଡିଂ କଲୁ ଗୋଟେ ଡିଫରେଣ୍ଟ ଗୀତ ଗୋଟେ ପିଲାଦିନର ସ୍ମୃତି ଭଲ ପାଇବା ଆବେଗ ସେସବୁକୁ ନେଇକି ଗୀତଟା ଲେଖା ହେଇଛି ଗୀତଟା ଆକ୍ଚୁଆଲି ବି ଦୁଇ ଜଣ ସାଙ୍ଗଙ୍କ ଉପରେ ବେସ୍ଡ ସେ ଦୁଇ ଜଣ ହେଉଛନ୍ତି ଶୁଭଲକ୍ଷ୍ମୀ ଆଉ ମାମିନା ସେମାନେ ଦୁଇ ଜଣ ବହୁତ ଭଲ ସାଙ୍ଗ ଆଉ ମୁଁ ଅନ୍ତରରୁ ୱିଶ୍ କରୁଛି କି ସେମାନେ ଏମିତି ଲାଇଫ୍ ସାରା ଭଲ ସାଙ୍ଗ ହେଇକି ରୁହନ୍ତୁ ଖାଲି ସେଇ ଦୁଇ ଜଣ ନୁହଁ ଆପଣଙ୍କ ଜୀବନରେ ଯଦି କିଏ ସାଙ୍ଗ ଅଛନ୍ତି ପ୍ରକୃତ ସାଙ୍ଗ ବହୁତ କମ୍ ମିଳନ୍ତି ଜୀବନରେ ତ ମୁଁ ସମସ୍ତଙ୍କୁ ସେତିକି ୱିଶ୍ କରିବି ଯେ ଯିଏ ବି ସାଙ୍ଗ ଅଛନ୍ତି ସେ ଲାଇଫ୍ ସାରା ଆପଣଙ୍କର ଜଣେ ଭଲ ସାଙ୍ଗ ହିଁ ରୁହନ୍ତୁ ଏ ଗୀତ ଗାଇଲା ବେଳେ ମୋର ପିଲାଦିନ କଥା ମୋର ମନେ ପଡ଼ିଗଲା ତ ମୁଁ ଭାବୁଛି ଆପଣମାନେ ଯେତେବେଳେ ଶୁଣିବେ ସାରା ଓଡ଼ିଶା ଯେତେବେଳେ ଶୁଣିବ ସେମାନେ ମଧ୍ୟ ନିଜ ପିଲାଦିନ କଥା ଏ ଗୀତ ଶୁଣିକି ଡେଫିନେଟଲି ଭାବିବେ ଗୀତଟିକୁ ଲେଖିଛନ୍ତି ପଞ୍ଚାନନ ନାୟକ ଆଉ ବହୁତ ସୁନ୍ଦର କମ୍ପୋଜିସନ୍ କରିଛନ୍ତି ଆପଣଙ୍କର ପ୍ରିୟ ଜାପାନୀ ଭାଇ ଆପଣମାନେ ଯେତେବେଳେ ଗୀତ ଶୁଣିବେ ଡେଫିନେଟଲି ଆପଣଙ୍କୁ ବହୁତ ଭଲ ଲାଗିବ ବୋଲି ମୋର ଆଶା ଓ ବିଶ୍ୱାସ ଅଛି ତେବେ ଯଦି ଗୀତଟି ଭଲ ଲାଗିଲା ତାହେଲେ ଅରମାନ୍ ମ୍ୟୁଜିକକୁ ସବସ୍କ୍ରାଇବ୍ କରନ୍ତୁ ଏ ଭିଡିଓଟିକୁ ଲାଇକ୍ କରନ୍ତୁ ଶେୟାର କରନ୍ତୁ ଆଉ ଆପଣମାନଙ୍କର ଭଲ ପାଇବା କମେଣ୍ଟସ୍ ଥ୍ରୁରେ ଦିଅନ୍ତୁ
ହାପି ବାଲା ବର୍ଥଡେ ଧନ
ୱି ଲଭ୍ ୟୁ
ଧନ ଏ ଗୀତଟା କେବଳ ତୋ ପାଇଁ କେବଳ ତୋ ପାଇଁ ବାସ୍ ଆଇ ଲଭ୍ ୟୁ ଲଭ୍ ୟୁ ଲଭ୍ ୟୁ ସୋ ମଚ୍
ଏ ସଙ୍ଗଟି ଆମ ତିନି ଜଣଙ୍କ ଲାଇଫ୍ର ବହୁତ ଇମ୍ପୋର୍ଟାଣ୍ଟ ସଙ୍ଗଟେ କାରଣ ଏ ସଙ୍ଗଟା ପୁରା ଡେଡିକେଟେଡ୍ ତୋ ପାଇଁକା ତ ହେଉଛି ତା ସହିତ ଆମେ ବି ସେ ସଙ୍ଗର ସବୁତକ ପାର୍ଟରେ ଆମେ ଦୁଇ ଜଣଙ୍କୁ ଖୋଜି ପାରୁଛୁ ୱି ଲଭ୍ ୟୁ so many many thanks to MI Studio, Japani Bhai, and special thanks to Panchanar Naik ji. ये कि बहुत भल गीत लिखिले आम तीन जन को लेकिन थैंक यू सो मच
मो तरफ आपण प्रिय चैनल अरमान म्यूजिक तरफ शुभलक्ष्मी मैडम को मैंने समस्त हृदय आम बर्थडे विश करूँ से बहुत खुशी रुहतु दीर्घायु हूँ तक जीवन में सब हस खुशी सब आसू कि भूली जीवनी से बंधु को मामिना मैडम को जब से मोस देखा कर ତାଙ୍କର ମନର କଥା କହିଥିଲେ ତାଙ୍କ ହୃଦୟର କଥା କହିଥିଲେ ସେ ଦୁଇ ସାଙ୍ଗ ଭିତରେ ଯେଉଁ ଭଲ ପାଇବା ଯେଉଁ ସ୍ନେହ ଅଛି ତାକୁ ନେଇକରି ଆମେ ଗୀତ କରିଛୁ ପୁଣି ଗୋଟେ ହୃଦୟର ଗୀତ ସବୁ ଗୀତ ପଛରେ କିଛି ନା କିଛି କାହାଣୀ ଥାଏ ଏ ଯେଉଁ ଗୀତ ପଛରେ ଗୋଟେ ସତ୍ୟ କାହାଣୀ ଅଛି ଦୁଇ ଜଣ ସାଙ୍ଗମାନଙ୍କର ଭଲ ପାଇବା ଅଛି